ନାଇଁ କହିପାରିବେ ତ କମ୍ ସାକ୍ଷ୍ୟ ସେଇଟା ଆମ ପୁରା କିଛି ଆଗେ
ଆଉ କାହିଁକି ଆଜିର ଦୁନିଆରେ ଯୋଉ ପିଚାମାନଙ୍କର ବିଭିନ୍ନ ପାଠ ଆଖ ଭାଷଣ ହେଉଛନ୍ତି ବର୍ଷରେ ଚାଷ ମିଳୁନି ଆଉ ମୁଁ ତ ଦିନ ସାରା ମୁଁ ତ ଯାଇ ସେ ଗାଁ ବଡ ବଡ ଚର୍ଚ୍ଚ ସେସବୁ ଦେଇଥିଲି ଏସବୁ ଆଜି ମଧ୍ୟ ମିଳୁନି ମୁଁ କହିଲା ପ୍ରଭୁ ଆସିବା କହିଲେ ଆପଣଙ୍କୁ ନିଶ୍ଚୟ ସୁଯୋଗ ମିଳିବ ବୋଲି କହିଲି ଆପଣ December 25 ଦିନ ଆପଣଙ୍କୁ ନେଇକି ଗୋଟେ ଚର୍ଚ୍ଚକୁ ଯିବି ମୁଁ କହିଲି କିନ୍ତୁ ଶୈତାନ କହିଲା ଆଚ୍ଛା କାଲି ତମ ଯୋଜନା ହେଲେ ଏମିତି ଅଛି ଶୈତାନ କହିଲା ଠିକ ଅଛି ମୁଁ December 25 ଦିନ ଏମିତି ଜୋରରେ ବର୍ଷା ବସେଇବି ଘରୁ ବାହାରି ପାରିବି ବର୍ଷା ପିଟିଲା ବହୁତ ଜୋର ବର୍ଷା ପିଟିଲା December 25 ଦିନ ଆଣିଗଲା ବାହାରି ପାରିଲିନି ମୁଁ କହିଲି କହିଲି ଶୈତାନ ପରାହିତ ପ୍ରଭୁ ତ ବିଜୟୀ ପରମେଶ୍ୱର ନା ପ୍ରଭୁ କହିଲେ ତୁ ଆଉ ବାହାର କରିବି ସେ ଯଦି ଦାସ ସେ ନିଶ୍ଚୟ ରାତିରେ ପଡ଼ିଥିବେ ମୁଁ ପ୍ରିପେରାସ ନେବି କେତେ ଲୋକଙ୍କୁ କହିବି କେତେ ଲୋକଙ୍କୁ କଣ କହିବି ସେ କଣ ଭାବିଥିବ ନାଇଁ ଏତେ ଲୋକ କରିବି ତାପରେ ମୋର ବିଶେଷ ଫୋନ ଆସିଲା କାଇଁ ମୁଁ ତ ଭାଇ ପ୍ରସ୍ତୁତ ହେଇକି ଅଛି ଆଉ ଭାଇ ତ କାଇଁ ଆସୁନାହାନ୍ତି ମୋତେ ଦେବା ପାଇଁ ବିଶେଷ କହିଲା ନାଇଁ 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 ବାବା ଭାଇ ଆପଣ ଘର ପାଖରେ କୁଆଡ଼େ ଠକ୍ କରୁଥିବେ ଦେଖନ୍ତୁ ଭଲ ଯିବ ହଁ ସେ ବି ଭାରି ଆପଣ ଯେମିତି ମାନେ ପ୍ରସ୍ତୁତି ହେଇକି ରେଡ଼ି ଅଛନ୍ତି ସେ ବି ପ୍ରସ୍ତୁତି ହେଇକି ଅଛନ୍ତି କୁଆ ଠକ୍ ଠକ୍ କରୁଛନ୍ତି ହଁ ମୁଁ ତା କୁଆ ଠକ୍ ଠକ୍ କରିବି ତା ପାଖକୁ ଅଛି ତା ବସେଇଲି ରାସ୍ତା ଦେଖାଯାଉନି ରାସ୍ତା ଦେଖାଯାଉନି ଆମେ ମୟ ସମୟ ଚାଲିଯାଉଛି କି ନାଇଁ ଆଉ 5-10 ମିନିଟ୍ ଅଛି ବ୍ୟସ୍ତ ହୁଅନ୍ତୁନି ଦେଖିଲୁ କେବଳ ମୋ ଗାଡି ଛଡା କୌଣସି ଗାଡି ନାହିଁ ତେଣୁ ମୁଁ ଆରାମରେ ନେଇ ଗାଡି ରଖିଲି ଦେଖିଲି ଚର୍ଚ୍ଚ କେହି ନାହାନ୍ତି ମୁଁ ପୁଣି ଚର୍ଚ୍ଚ ଭିତରକୁ ଟିକେ ଦେଖିଲି ଆଉ କେହି ନାହାନ୍ତି ମୋ ପାଖକୁ ରହିଲି ଜଣେ ଝାଡୁ ମାରୁଛନ୍ତି ଜଣେ ଝାଡୁ କରୁଛନ୍ତି ମୁଁ କହିଲି ପ୍ରଭୁ ଯାହା ହଉ ଆପଣ ବାକ୍ୟରେ ଶିଖିଛନ୍ତି ଜଣେ 2 ବା 3 ଜଣ ଲୋକ ଉପସ୍ଥିତ ହେବେ ପ୍ରଭୁ ଆପଣ ଉପସ୍ଥିତ ଶିଖିଦେବେ ଆମେ ଇଚ୍ଛା କରିବୁ ଭାରି ଖୁସି ପ୍ରବଳ ବର୍ଷା ବାହାରନ୍ତି କୁଆଡ଼େ ଦେଖି ମୁଁ ଜାଣିଲେ ଆଉ କେହି ଆସିପାରୁ ନାହିଁ କିନ୍ତୁ ପାଷ୍ଟରଙ୍କର ମନରେ ଖୁଏଗଲା ବୋଲି ଆଜ୍ଞା ଆପଣଙ୍କୁ ଆମେ ଶିଖିଛୁ ଆପଣ ମନ ଆପଣ ବଳେ ଆଉ କିଏ ଆସିବେନି କି ଭାଇ ବୋଲି ବହୁତ ଆସିବେ ଲୋକ ମୁଁ ତ ଭାବୁଛି ଚେୟାର ପଡ଼ିଛି ଫୁଲ ହେଇଯିବ ବୋଲି ଆଉ ହଁ ତାପରେ ମୁଁ କହିଲି ଆଜ୍ଞା ଝାଡୁ ପାଉନାହାନ୍ତି ଚିହ୍ନିଛନ୍ତି ଆପଣ ନାହିଁ ଚର୍ଚ୍ଚ ବନେଇଛନ୍ତି ତାଙ୍କର ସ୍ୱାମୀ ଜଣେ ଇଞ୍ଜିନିୟର ଥିଲେ ସେ ଆଜି ଏକ୍ସପାୟାର କରିଯାଇଛନ୍ତି ତାଙ୍କର ସ୍ତ୍ରୀ ସେଟା ପଟିଆ କଳା ରାଙ୍ଗ ସେଟା ସେ ନନ୍ଦା ନାଲକୁରେ ଭଲ ରାଙ୍କରେ ବଡ ଅଫିସର ସ୍ତ୍ରୀ ସେ ଝାଡୁ ମାରୁଛି ଝାଡୁ ମାରୁଛନ୍ତି ସେ ଯେ ଆମ ଚର୍ଚ୍ଚରେ ଝାଡୁ ମାରିଲେ ଲୋକସଭା ବସିବେ ଇଏ ହେବେ ସିଏ ହେବେ ଜଣେ ମୁଁ ଯାହା କହିଲି ଯାଇଛି ତାଙ୍କର ବୟସ 80 ବର୍ଷ ଯିଏ ଝାଡୁ ମାରୁଛନ୍ତି ତାଙ୍କର ବୟସ ମଧ୍ୟ 80 ବର୍ଷ ସାର୍ କିନ୍ତୁ ଉଜ୍ଜବି ଲୋକ ଦେଖନ୍ତୁ ଯେ ନିଶ୍ଚୟ ପ୍ରଭୁ ଦେଖୁଛନ୍ତି ଆମେ ସେବା ସେମାନେ ଲାଗେ ସେ କ'ଣ ଚାହିଁଲେ ଜଣେ କାହାକୁ କହିଲେ ତୁ ଝାଡ଼ଟା ମାରିଦେଇ ଦେବ ଏଇ ଗାଡ଼ ଆସ ତୁ ଇଟା କରିଦେଇ ଦେବ ନା ନିଜେ ଝାଡ଼ ମାରିଦେଇ ଆସିବା ବୋଲେ ଏମିତି ହେଲା 25-40 ଲୋକ ପଳେଇ ଆସେ ପ୍ରଭୁ ଯୋଗେଇଲୁ ଆମେ ପ୍ରାର୍ଥନା କଲୁ ଆଉ କେକ୍ କାଟିଲେ ସିଏ ମୟ ଏତେ ସୁନ୍ଦର ଭାବରେ ନିଜା ପ୍ରାର୍ଥନା ହେଲା ସବୁ ହେଲା ଆଉ ବହୁତ ଖୁସି ହେଲା ବୋଲି ଦେଖନ୍ତୁ ଆଉ ପ୍ରଭୁ ହେଉଛନ୍ତି ପ୍ରଭୁ ଆମକୁ ଶିଖେଇଛନ୍ତି ଯଦି ଆପଣ ଏଇ ବୟସରେ ମୋତେ ତ୍ୟାଗ ମନୋଭାବ ରଖିଛନ୍ତି ଏ ସେବାପୂର୍ଣ୍ଣ ମନୋଭାବ ଥିବୁ ପ୍ରଭୁଙ୍କ ବାକ୍ୟ ଦେଇପାରେ ସେଟା ଗୋଟେ ସେବା ବାଟ ଭାଇ ଯଦି ଆମକୁ ଏଠି ପଶେଇ ପାରୁଛନ୍ତି ଏଠି ଆମ ପାଇଁ ସମୟ ଦେଇପାରୁଛନ୍ତି ବାକ୍ୟ କହୁଛନ୍ତି କି ରୁବି ଗୀତ ଗାଉଛି କି ଆପଣମାନେ କି ଗାଉଛନ୍ତି ପ୍ରଭୁଙ୍କର ସେବା କରୁଛୁ ଆମେ ଏଟା ନାଇଁ ତେଣୁ ସେବାଟା କରିପାରିଲୁ ତେଣୁ ଆମକୁ ଛୋଟ ଭାବେ ଆମେ ନେଇଛୁ ଝାଡୁ ମାରିଛି ମୁଁ ଦେଖିକି ଆସିଲି ହଁ ବୋଲେ ଆଉ ବହୁତ ଖୁସି ଆମେ ହେଲୁ ତେଣୁ ଆମେ ସମସ୍ତେ ଏଇଠୁ ଶିକ୍ଷା କରିବା ପ୍ରଭୁଙ୍କୁ ଆମେ ମାନଜାତି ବାକ୍ୟକୁ ନେବା ଆମେ ସେବା କରିବା ପ୍ରେମ କରିବା ନିଜକୁ ଛୋଟ ମନେ ନଭାବି ନିଜ କରିବା ଏଟା ମୋର ଗୋଟେ ଟେଷ୍ଟିମୋନି ସାକ୍ଷ୍ୟ ଏଇଟା ମାନେ ମୁଁ ଦେଖିଛି ବୋଲି ଆପଣଙ୍କ ପାଇଁ ସେୟା ତ ଆପଣ
ଆଉ କିଛି କହିବାର ଅଛି କି
ତାପରେ ରହିଲେ ଫଟୋ ବନେଇଲା ବେଳକୁ ଆମେ ତ ଫଟୋ ହେବ କି ନାଇଁ ଦେଖିଲା ବେଳକୁ ଫଟୋ ହେଇଗଲା ବର୍ଷା ନ ହଉ ବୋଲି ଆମେ ପ୍ରାର୍ଥନା କରିଥିଲୁ ମାନେ ଭଲ
ପ୍ରଭୁ ଶୁଣିଛନ୍ତି মানে সমস্ত নিশ্চয় করেছ না প্রার্থনা প্রভু কিন্তু প্রার্থনা শুনতে কি আমার ক্যাম্পাস প্রোগ্রাম ফিউচার ভাল রহিলা যেতে লোক আসলে সমস্ত ভাল যাই নিজ নিজ জায়গার পৌঁছলে আমার বাপ্তিস্মা বি ভাল রহিলা সেদিন বি কীর্তি গেদরে বহুত বড়ি আসলে
প্রভু
আর খাদ্য বি মানে আসিবা দেতে হেলা যে কাহাকু বি নিয়ন্ত্রণ হইলে
সমস্ত টাইম দি সব দে সব গুলা টাইম দে
আর এক টাইম দি আমি দেখতা শুনা
মমা মমা তে পুরে কয়া কল কই দে খুশি হলাম আছে মই বালটি ধর সাহায্য করি সুন্দর ভাবে চড়া তাকে সিজিগলা পকড়ি যাবতে আমি একদম সুন্দর ভাবে চড়া তাকে জিতা পকড়ি ভাত বানাই রাসম খুশি তাই না
পকড়ি
বিনোদিনী
মধ্যে শুয়ে পড়ে
সুর
সুর পড়ে গেছিল সুর কে ফেরি ইতলা ফাইকে সে ইউটিউব দিতে মূল না সে বর্তমান আউ নেটওয়ার্ক বাড়া পড়ে সে ডাকে চেষ্টা করে সে আসি জি পাঠা করে প্রভু সুরগ করে দিয়ে দিও সুরা আসি নাই তাহলে মু দেখলি ভাই তো পাঠাবে আড় কথা লেলে এক বাজি গানে সব খাইবে টাইম এরানি বলে সুরগ আসতে কইলি সুরগ কই কিন্তু এক বাজে খলি চুপ দি আড় গলে সুর সাইকেল খেলি জীব সে আড়িব কি গাড়ি লে জীব আড়িব দেই দেব মু অনে 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 শুনে ওড়া পায় ড্রাইভার কানে বলে শুনে বড় কম কইছি আর সে কইতে তো গাড়ি যা বলি কিন্তু সেটা ওড়া কই না প্রভু সার মুখ্য কথা কে প্রোগ্রামটা সকসেসফুল হলো ভুলি গলি গোটে জায়গা রে চক ভাই আর টমি ভাই যেত সে দেখলে আসবে ইঞ্জিন গেলা সে বড় আপনি কাটতে বলে যা করে কিন্তু সেটা টিকিট আছে
ট্রেনটা উড়ে করতে দাদা
আর সেই যে আছে টিকিট কিন্তু শো কলা নেই মানে যদি বেরড় হয় নাকি আমি যাও তো আসি কিন্তু তাকে কম বাউ তো হই ধর ধর একটু হয়ে আমার চাচি দিবি মুটে পানে আমার দিছো তুই তো পানে আছে সেমিতে অবস্থা হয়ে গেলা কাউ তো দেখবি যে টিকিট মোবাইল আছে চাইনা গাড়ি বাজার দেখি তাও তো আদু প্রভু কিন্তু আমার অটো শয়তান অটো হচ্ছে কিন্তু ঠিক অধা ঘন্টা চালিশ মিনিট ছিল বোর্ডিং পাস পাই 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 পালে ତାଙ୍କ ରାଜ୍ୟରେ ଏ ଦେଶରେ ନେଇକି ଠିକ୍ ପହଞ୍ଚିଲେ ଯାହା ହଉ ସମସ୍ତ କାର୍ଯ୍ୟକ୍ରମ ମୂଳରୁ ଶେଷ ପର୍ଯ୍ୟନ୍ତ ଆମର ପରିବେଶ ମାନେ ଆମର ଯୋଉ କମ୍ପାଉଣ୍ଡ ସବୁ ସୁରକ୍ଷିତ ରଖିଲେ ଏବଂ ସମସ୍ତ କୌଣସି କେହି ଦୁର୍ଘଟଣା ହେଇନାହାନ୍ତି ଅନେକ ଆତ୍ମା ଅନେକ ଲୋକ ମଧ୍ୟ ବାକ୍ୟ ଭଲ କହିଛନ୍ତି ପ୍ରଭୁ ତାଙ୍କୁ ମଧ୍ୟ ବ୍ୟବହାର କରନ୍ତୁ ଆହୁରି ପ୍ରଭୁଙ୍କ ରାଜ୍ୟ କାର୍ଯ୍ୟ ପାଇଁ ଆଉ ଆପଣମାନେ ମଧ୍ୟ ଆମେ ବି ଆଶା ରଖିବା ନେକ୍ସଟ କମିଂ ହେଲେ ଆମର ଆଉ ଯେମିତି ଆମର ସୁରତ ଯେମିତି ଅନ୍ୟ ଆଡ଼େ ସାକ୍ଷ୍ୟ ଦେଉଛି ତାପରେ ଆପଣମାନେ ମଧ୍ୟ ଆମେମାନେ ମଧ୍ୟ ଆଉ ଜଣେ ଦୁଇ ଜଣ ଆତ୍ମା ମଧ୍ୟ ଆମେ ଆଣିପାରିବା ଏଇ ମଣ୍ଡଳୀଟି ଆରମ୍ଭ ହେଇଛି ମଣ୍ଡଳୀ କଣ୍ଟିନ୍ୟୁ ରହିବ ହେଲା ମଣ୍ଡଳୀ କରିବାର ମଧ୍ୟ ଆମେ ଆଣିବା ଚେଷ୍ଟା କରିବା ହେଲା ଆସ୍ତେ ଆସ୍ତେ ଭୁବନେଶ୍ୱର ଲାଗିଯାଇଛି ଖୋର୍ଦ୍ଧାକୁ ଲାଗିଯାଉଛି ହେଲା ନା ଭୁବନେଶ୍ୱର ଖୋର୍ଦ୍ଧାକୁ ଲାଗିଯାଇଛି ପିତା ପାରିଛି ରାସ୍ତା ଅଛି ନା ଭୁବନେଶ୍ୱର ଲାଗିଯାଉଛି ଠିକ ତାପରେ ଏଇ ଛୋଟ ମଣ୍ଡଳୀ ଭାଇ ବଡ ମଣ୍ଡଳୀ ଆରମ୍ଭ କରିଥିଲେ ପୁଣି ଆସ୍ତେ 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 ଲୋକ ଯିଏ ଯୁଆଡ଼େ ଚାଲି ଯାଇଛନ୍ତି ପୁଣି ଆମେ ଏକାଠି ହେଇଛୁ ଆମର ପିଲା ଛୁଆ ଚାଲିଗଲେ ମଧ୍ୟ ଆମମାନେ ସହାୟତା ରହିବା ଆପଣ କେବେ ନେ ଆମ ରୁବି ମୋତେ ଡାକିଲାନି କି ପାଟ ଭାଇ ଡାକିଲେନି କି ଡାକିଲା ଆମର କିଛି ଅଛି ଆମର ସବୁ କାମ କାଣ୍ଡ ଛାଣ୍ଡ କରି ଆମେ ଚାରିଟା ବେଳେ ଆମେ ପହଞ୍ଚିବା ଚେଷ୍ଟା କରିବା ଚାହେଁ ସରକାର
ଆମକୁ
ରୁବିର ଚର୍ଚ୍ଚ ନୁହଁ ସୁରତ ଭାଇର ଚର୍ଚ୍ଚ ଏଟା ବିନୋଦିନୀ ଚର୍ଚ୍ଚ ଏଟା ହଉଛି ପାତ୍ର ଭାଇର ଚର୍ଚ୍ଚ ହେଲା ଆମର ଚର୍ଚ୍ଚ ଆମେ ନିଜେ ଆସିବା ନିଜେ ହେଡ଼େ ମାରିବା ଯାହା ଭୁଲ ଠିକ କହେ ନ କହେ ମୁଁ କହିଦେଇପାରିବି କାହିଁକି ମୁଁ ଯେତେବେଳେ ଦେଖେ ପ୍ରଭୁ କେମିତି ଗୋଟେ ମାନେ ଅନ୍ୟାନ୍ୟ ତାଙ୍କ ଆଡକୁ କହିବା ମୋର କଣ୍ଟ୍ରୋଲ ଛାଡିଦିଏ ମୁଁ ମୋର ସେ ତାଙ୍କର ହିସାବରେ କହି ନାହିଁ
ଯାହା ହଉ ଆଉ ଶେଷ ପ୍ରାର୍ଥନା କରୁ।